ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି. ହିନ୍ଦୀ ଚଳଚ୍ଚିତ୍ର 12th ଫେଲ୍ ସର୍ବୋତ୍ତମ ଫିଚର ଫିଲ୍ମସ୍ ଏବଂ ପୁଷ୍କରା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ. ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଆସନ୍ତା ଗୁରୁବାର ଶ୍ରମଦାନ ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ. ଦୀପାବଳି ଓ ଛଟ୍ ପର୍ବ ଅବସରରେ ଦେଶରେ 12,000 ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ, କହିଲେ ରେଳମନ୍ତ୍ରୀ. ବିଜେପି କହିଛି ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଯୋଗୁଁ ଔଷଧ ସମେତ ବିଭିନ୍ନ ସାମଗ୍ରୀର ହ୍ରାସ ପାଇଛି ଦର, ଏବଂ ଏସିଆ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ଶ୍ରୀଲଙ୍କା ମଧ୍ୟରେ ହେବ ମୁକାବିଲା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି. ଏଥିରେ ହିନ୍ଦୀ ଚଳଚ୍ଚିତ୍ର 12th ଫେଲ୍କୁ ସର୍ବୋତ୍ତମ ଫିଚର ଫିଲ୍ମସ୍ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ହିନ୍ଦୀ ଚଳଚ୍ଚିତ୍ର କଥାଲ ଏ ଜ୍ୟାକ୍ ଫ୍ରୁଟ୍ ମିଷ୍ଟ୍ରିକୁ ସର୍ବୋତ୍ତମ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଛି. ଚଳଚ୍ଚିତ୍ର ଯବାନ ପାଇଁ ଅଭିନେତା ଶାହରୁଖ ଖାନ୍ ଏବଂ ବିକ୍ରାନ୍ତ ମେସିଙ୍କୁ 12th ଫେଲ୍ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି. ଆଜିର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମୋହନଲାଲଙ୍କୁ 2023 ମସିହା ପାଇଁ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରିଛନ୍ତି. ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ସର୍ବୋତ୍ତମ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଅଣଫିଚର ଫିଲ୍ମସ୍ ବର୍ଗରେ ସୌମ୍ୟଜିତ ଘୋଷ ଦସ୍ତିଦାରଙ୍କ ନିର୍ଦ୍ଦେଶିତ ଫ୍ଲାୱାରିଂ ମ୍ୟାନ୍ ଚଳଚ୍ଚିତ୍ର ସର୍ବୋତ୍ତମ ଅଣଫିଚର ଫିଲ୍ମସ୍ ପୁରସ୍କାର ପାଇଛି. ହିନ୍ଦୀ ଚଳଚ୍ଚିତ୍ର ରକି ଅର୍ ରାନୀ କି ପ୍ରେମ କାହାନୀକୁ ଶ୍ରେଷ୍ଠ ଲୋକପ୍ରିୟ ତଥା ମନୋରଞ୍ଜନ ଧର୍ମୀ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି. ସେହିପରି ସୁଦୀପ୍ତ ସେନ୍ଙ୍କ କେରଲା ଷ୍ଟୋରୀକୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଛି. ଗାୟକ ଶିଳ୍ପା ରାୟଙ୍କୁ ଶ୍ରେଷ୍ଠ ମହିଳା ପ୍ରଚ୍ଛଦପଟ ଗାୟିକା ପୁରସ୍କାର ଯବାନ ହିନ୍ଦୀ ଚଳଚ୍ଚିତ୍ର ପାଇଁ ମିଳିଥିବା ବେଳେ ପୁରୁଷ ବର୍ଗରେ PVNS ରୋହିତଙ୍କୁ ତେଲୁଗୁ ଚଳଚ୍ଚିତ୍ର ବେବି ପାଇଁ ପୁରସ୍କୃତ କରାଯାଇଛି. ସେହିପରି ଉତ୍ପଳ ଦତ୍ତଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର କ୍ରିଟିକ୍ ପୁରସ୍କାର ପ୍ରଦାନ କରାଯାଇଛି. ପୁଷ୍କରା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି. ଏହି ସମାରୋହରେ ଯୋଗଦେଇ ପୁରସ୍କାର ପ୍ରଦାନ କରିବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର ନିର୍ମାଣ ହେଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି. ଏହା ସାମାଜିକ ସଂସ୍କାର ଆଣିବାରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ରାଷ୍ଟ୍ରପତି କହିଛନ୍ତି.
ମୋହନଲାଲ ଜୀ କୋ ଦାଦା ସାହେବ ଫାଲ୍କେ ପୁରସ୍କାର ସେ ସମ୍ମାନିତ କିଏ ଜାନେ ପର ମେ ଉନ୍ହେ ବହୁତ ବହୁତ ବଧାଇ ଦେତି ହୁଁ। ଉନ୍ହୋନେ କମଲ ସେ କମଲତମ ଔର କଠୋର ସେ କଠୋରତମ ଭାବ କୋ ସହଜତା ସେ ପ୍ରସ୍ତୁତ କିଆ ହେ ଔର ଦା କମ୍ପ୍ଲିଟ ଆକ୍ଟର କି ଉନକି ଛବି ବନି ହେ। ମୁଝେ ୟେ ଜାନକର ସୁଖଦ ଆଶ୍ଚର୍ଯ୍ୟ ହୁଆ ହେ କି ଉନ୍ହୋନେ ମହାଭାରତ କେ ଚରିତ୍ର କର୍ଣ୍ଣ ପର ଆଧାରିତ ଏକ ଲମ୍ବେ ସଂସ୍କୃତ ନାଟକ କର୍ଣ୍ଣ ଭାରମ ମେ କର୍ଣ୍ଣ ଭୂମିକା ନିଭାଇ ହେ। ଏକ ତରଫ ଉନକି ବାନ ପ୍ରଥମ ପ୍ରସ୍ତମ ଜୈସି ଗମ୍ଭୀର ଫିଲ୍ମ ହେ ତ ଦୁସରି ତରଫ ଅନେକ ଅତ୍ୟନ୍ତ ଲୋକପ୍ରିୟ ଫିଲ୍ମ ହେ।
ଏହି ସମାରୋହରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ମୁମ୍ବାଇଠାରେ ଦେଶର ପ୍ରଥମ ସୃଜନଶୀଳ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନ କାର୍ଯ୍ୟକ୍ଷମ ହୋଇଛି, ଯେଉଁଥିରେ 17 ପ୍ରକାରର ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନସାଧାରଣଙ୍କୁ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ଅଭିଯାନକୁ ଏକ ପ୍ରେରଣାଦାୟୀ ପଦକ୍ଷେପ ରୂପେ ଉଲ୍ଲେଖ କରି ଏହା ଦେଶର ସମୂହ ଦାୟିତ୍ୱ ଏବଂ ଜାତୀୟ ଗର୍ବକୁ ସୂଚାଉଛି ବୋଲି କହିଛନ୍ତି। ଆସନ୍ତା 25 ଗୁରୁବାର ସକାଳ 8:00 ସ୍ୱଚ୍ଛତା ଉତ୍ସବରେ ଯୋଗଦେଇ ସମସ୍ତ ଲୋକମାନଙ୍କୁ ସେ ଶ୍ରମଦାନ କରିବାକୁ ନିବେଦନ କରିଛନ୍ତି। ସେହିଦିନ ମଧ୍ୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଉତ୍ସବ ସାରା ଦେଶରେ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭିବୃଦ୍ଧି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବଙ୍କ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଦେଶର ପାରମ୍ପରିକ ଭେଷଜ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ରୂପାନ୍ତରଣ ଆସିଛି, ଯାହା ଦେଶର ଜନସାଧାରଣ ତଥା ଜୀବଜଗତ ପାଇଁ ଏକ ସନ୍ତୁଳିତ ଓ ସ୍ଥାୟୀ ଭବିଷ୍ୟତ ପାଇଁ ଅବଦାନ ରଖିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଦୀପାବଳି ଏବଂ ଛଟ୍ ପର୍ବ ଉପଲକ୍ଷେ ଦେଶରେ 12,000 ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ହେବ ବୋଲି ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କ ଯାତାୟତରେ ସୁବିଧା ଆଣିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା ରେଳମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୈଷ୍ଣବ କହିଛନ୍ତି ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକୁ ଆସନ୍ତା ଅକ୍ଟୋବର 1ରୁ ନଭେମ୍ବର 15 ତାରିଖ ପର୍ଯ୍ୟନ୍ତ ଚଳାଚଳ କରାଯିବ। ଗତବର୍ଷ ଏହି ସମୟରେ ସରକାର 7,750 ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରିଥିଲେ। ମନ୍ତ୍ରୀ କହିଛନ୍ତି 10,000 ଟ୍ରେନ୍ର ଚଳାଚଳ ଘୋଷଣା କରାଯାଇସାରିଥିବା ବେଳେ 150 ଅଣସଂରକ୍ଷିତ ଟ୍ରେନ୍ର ଚଳାଚଳ ଆବଶ୍ୟକତା ଅନୁଯାୟୀ କରାଯିବ ବୋଲି ସେ କହିଛନ୍ତି।
इस साल 12,000 स्पेशल ट्रेन का टारगेट लिया तो मैं बहुत सेटिस्फेक्शन के साथ कहना चाहूंगा 12,000 में से 10,000 ट्रेन इवन बिफोर पीक रश अक्टूबर कम्स उससे पहले नोटिफाई हो जाना ये रेलवे के इतिहास में कभी नहीं हुआ। करीब 150 ट्रेन होंगी जो कि टोटली अनरिजर्व होंगी जो कि लास्ट मिनट पे मूवमेंट के लिए चलेगी और 50 और गाड़ियां नोटिफाई हो जाएगी आने वाले 2-3 दिन के अंदर। 1 अक्टूबर से स्पेशल ट्रेन्स का मूवमेंट चालू होता है जो कि चलेगा करीब करीब 15 नवंबर तक।
ରେଳମନ୍ତ୍ରୀ କହିଛନ୍ତି ଦେଶର 29 ରେଳ ଡିଭିଜନରେ ବିଭାଗ ପକ୍ଷରୁ 95% ସଫଳ ଟ୍ରେନ୍ ଚଳାଚଳର ଲକ୍ଷ୍ୟ ହାସଲ ହୋଇପାରିଛି। ଏଥିରେ ମାଲଦା, ନାଗପୁର, କୋଟା, ରାଞ୍ଚି, ଜୟପୁର, ରାଜକୋଟ, ବିକାନେର ଏବଂ ଅହମ୍ମଦାବାଦ ରେଳ ଡିଭିଜନଗୁଡ଼ିକ ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି ଦେଶର ସମସ୍ତ 70 ରେଳ ଡିଭିଜନରେ ମନ୍ତ୍ରଣାଳୟ 100% ସମୟାନୁବର୍ତ୍ତିତା ହାସଲ କରିବାର ଲକ୍ଷ୍ୟ ରଖିଛି। ବିଜେପି କହିଛି ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଆସିବା ଫଳରେ ବିଭିନ୍ନ ସାମଗ୍ରୀ ତଥା ଔଷଧର ଦର ହ୍ରାସ ଘଟିଛି, ଫଳରେ ଦେଶର ସାଧାରଣ ଲୋକଙ୍କୁ ଏହା ଆଶ୍ୱସ୍ତି ପ୍ରଦାନ କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ବିଭିନ୍ନ ଦ୍ରବ୍ୟ ଉପରେ ଦର ହ୍ରାସ ହେବା ଫଳରେ ସାଧାରଣ ଜନତାଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି। ଏନ୍ଡିଏ ନେତା ତଥା ମନ୍ତ୍ରୀମାନେ ବଜାର ଗସ୍ତ କରି ସାଧାରଣ ଲୋକଙ୍କ ମନୋଭାବକୁ ଅନୁଧ୍ୟାନ କରିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିବା ସୂଚନାକୁ ଆଧାର କରି ଶ୍ରୀ ପାତ୍ର ଏହା କହିଛନ୍ତି। ସେ କହିଛନ୍ତି କଂଗ୍ରେସ ବିଭିନ୍ନ ସାମଗ୍ରୀ ଉପରେ ଭିନ୍ନ ଭିନ୍ନ କର ଲଗାଇଥିଲା ଏବଂ ଗତ 75 ମଧ୍ୟରେ ଏଥିରେ କୌଣସି ସୁଧାର ଆଣିପାରି ନଥିଲା। ବିଜେପି କ୍ଷମତାକୁ ଆସିବା ପରେ ଜିଏସ୍ଟି କେବଳ ଏକ ବାସ୍ତବତାର ରୂପ ନେଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି। ଦେଶରେ ଗତକାଲିଠାରୁ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଲାଗୁ ହୋଇଛି। ଜନସାଧାରଣ ଜିଏସ୍ଟି କ୍ଷେତ୍ରରେ ଅଣାଯାଇଥିବା ଲାଭ ପାଇବା ଆରମ୍ଭ କରିଛନ୍ତି। ଏ ନୂତନ ଜିଏସ୍ଟି ସଂରଚନାରେ ଜିଏସ୍ଟି ପରିଷଦ ପୂର୍ବର 4-ଥାକିଆ ଟିକସ ବ୍ୟବସ୍ଥାକୁ ହ୍ରାସ କରି 2-ଥାକିଆ ଟିକସ ବ୍ୟବସ୍ଥା 5% ଏବଂ 18% ରଖିଛନ୍ତି। ଏ ସଂସ୍କାର ଆସିବା ଫଳରେ ଦେଶର ନାଗରିକମାନେ ବିଭିନ୍ନ ସେବା ଓ ସାମଗ୍ରୀ ଉପରେ ସିଧାସଳଖ ଲାଭ ପାଇପାରିବେ। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରରେ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ କର ହ୍ରାସ କରିଥିବା କୃଷକମାନଙ୍କୁ କୃଷି ସୁବିଧା ଯୋଗାଇବା ପାଇଁ 1800cc ଟ୍ରାକ୍ଟର କ୍ରୟ କ୍ଷେତ୍ରରେ ଜିଏସ୍ଟି ହାର 12%ରୁ 5%କୁ ହ୍ରାସ କରିଛନ୍ତି। ଟ୍ରାକ୍ଟର ଉପକରଣ କ୍ଷେତ୍ରରେ ମଧ୍ୟ 18%ରୁ 5%କୁ କର ହ୍ରାସ କରାଯାଇ କୃଷକମାନଙ୍କୁ ସରକାର ଏକ ବୃହତ ଉପଲବ୍ଧି ଦେଇଛନ୍ତି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାରଙ୍କ କିଭଳି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ଭାରତର ଯୁବକମାନଙ୍କୁ ସଶକ୍ତ କରିଛନ୍ତି। ଏ ସମ୍ପର୍କରେ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 11 ପୂର୍ବରୁ ଯେତେବେଳେ ଦେଶର ଶାସନ ଦାୟିତ୍ୱ ନେଇଥିଲେ ସେ ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ସଶକ୍ତ କରିବାର ଦୃଷ୍ଟିକୋଣ ରଖିଥିଲେ। ଏହି ସଫଳତାକୁ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା 2015 ମସିହା ଜୁଲାଇ 15 ତାରିଖରେ ଆରମ୍ଭ କରିଥିଲେ। ଏହି ଯୋଜନା ଏବେ ତା'ର 10 ଲମ୍ବା ଯାତ୍ରା ସଫଳତାର ସହ ଶେଷ କରିଛି। ଏହି ଯୋଜନା ମାଧ୍ୟମରେ ଦେଶର 1,63,00,000 ଯୁବବର୍ଗ ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ପ୍ରଶିକ୍ଷିତ ହୋଇଛନ୍ତି, ଯେଉଁଥିରେ 45% ମହିଳା ସାମିଲ ଅଛନ୍ତି। ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି। ଆସନ୍ତା ବର୍ଷ ପର୍ଯ୍ୟନ୍ତ ଏହା ଚାଲିବ। ଯୋଜନା ଅଧୀନରେ ପ୍ରଶିକ୍ଷିତ ଯୁବଗୋଷ୍ଠୀ କେବଳ ନିଜର ପସନ୍ଦଯୋଗ୍ୟ ଭବିଷ୍ୟତ ବାଛୁନାହାନ୍ତି, ବରଂ ନିଜର ବ୍ୟବସାୟ ଆରମ୍ଭ କରି ସ୍ୱାବଲମ୍ବୀ ହୋଇଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟ ରଞ୍ଜନ ମିଶ୍ର।
ଖେଳ ଖବର ଏସିଆ କପ୍ ଟି ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତାରେ ଆଜି ସୁପର ଫୋର୍ ପର୍ଯ୍ୟାୟରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 8:00 ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଗତ 21 ତାରିଖରେ ଭାରତ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ସୁପର ଫୋର୍ ପର୍ଯ୍ୟାୟର ଏକ ମ୍ୟାଚ୍ରେ ଭାରତ 6 ପାକିସ୍ତାନକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଆସନ୍ତା ଗୁରୁବାର ଶ୍ରମଦାନ ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦୀପାବଳି ଓ ଛଟ୍ ପର୍ବ ଅବସରରେ ଦେଶରେ 12,000 ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ କହିଲେ ରେଳମନ୍ତ୍ରୀ। ଏବଂ ଏସିଆ କପ୍ ଟି ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତାରେ ଆଜି ପାକିସ୍ତାନ ଶ୍ରୀଲଙ୍କା ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।